ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ପଦ୍ମ ପୁରସ୍କାର ଦେବେ। ଇତାର ଭିତରେ ପଦ୍ମବିଭୂଷଣ ପଦ୍ମଭୂଷଣ ଆର୍ ପଦ୍ମଶ୍ରୀ ପୁରସ୍କାର ରହିଛି। କଳା ସାମାଜିକ କାର୍ଯ୍ୟ ବିଜ୍ଞାନ ଶିକ୍ଷା ବାଗିର ଭିନ୍ ଭିନ୍ କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଥିବାର ବ୍ୟକ୍ତିବିଶେଷମାନଙ୍କୁ ଏହି ପୁରସ୍କାର ଦିଆଯାଏସି। ଇନ ଜନେଇ ଦିଆଯାଇପାରେ ଯେ ଗଲା ମାସେ ରାଷ୍ଟ୍ରପତି 3 ଜଣଙ୍କୁ ପଦ୍ମବିଭୂଷଣ 8 ଜଣଙ୍କୁ ପଦ୍ମଭୂଷଣ ଆର୍ 55 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲିଠାରୁ 2 ଦିନିଆ ଓଡ଼ିଶା ଗସ୍ତଥି ଆସିବେ। ଶ୍ରୀ ମୋଦି ଆଇବାକାଲି ଭୁବନେଶ୍ୱରନ ପହଞ୍ଚିକରି ଗୋଟିଏ ରୋଡ୍ ଶୋଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକ୍ରୁ ବାଣୀବିହାର ତକ କରାଯିବା। ଏଥିଲାଗି କମିଶନରେଟ୍ ପୁଲିସ୍ ତରଫୁ 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଇତାର ସହିତ 350 ଜଣ ପୁଲିସ୍ ଅଧିକାରୀ ମୁତୟନ ହେବେ। ଆଇବା ଶନିବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କନ୍ଧମାଳ ବରଗଡ଼ ଆର୍ ବଲାଙ୍ଗୀରର ନିର୍ବାଚନୀ ସଭାମାନଙ୍କେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ଏସବୁ ଜାଗାମାନଙ୍କେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଆର୍ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। ସେ ଗୋପାଲପୁରର ଆସ୍କା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନିର୍ବାଚନୀ ସଭାତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପଛେ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନହେବାରକେ ଥିବାର ସାଧାରଣ ସଭାତି ଯୋଗଦେବେ। ଇନ ଜନେଇ ଦିଆଯାଇପାରେ ଯେ ଆଇବା 13 ତାରିଖ ଦିନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରନ ଭୋଟ୍ ହେବା, ସେନ୍ତା ଆଇବା 20 ତାରିଖ ଆସ୍କା ଆର୍ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀନ ଭୋଟ୍ ହେବାରକେ ଯାଉଛି। କେନ୍ଦ୍ର ସଡ଼କ ଆର୍ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଓଡ଼ିଶା ଗସ୍ତଥି ଆସୁଛନ୍। ସେ ଭୁବନେଶ୍ୱରନ ପହଞ୍ଚିଲା ଉତ୍ତରୁ ଶ୍ରୀକ୍ଷେତ୍ର ପୁରୀ ଯାଇକରି ମହାପୁରୁମାନଙ୍କୁ ଦର୍ଶନ କରିବେ। ଦ୍ୱିପହରର 3 ବଜେ କୃଷ୍ଣପ୍ରସାଦ ଆର୍ 4:15 ପିପିଲି ନ ହେବାରକେ ଥିବାର ଜନସଭାକେ ସମ୍ବୋଧିତ କରିବାର ସହିତ ଦଳୀୟ ପ୍ରାର୍ଥୀମାନଙ୍କର ଲାଗି ସେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସଂଘ ଲୋକସେବା ଆୟୋଗ ୟୁପିଏସ୍ସି ତରଫୁ ଭାରତୀୟ ବନ ସେବା ଆଇଏଫ୍ଏସ୍ର ପରୀକ୍ଷାଫଲ ବାହାରିଛି। ଏହି ପରୀକ୍ଷାର୍ଥୀ 147 ଜଣ ପାସ୍ କରିଛନ୍। ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆୟୋଗଙ୍କ ତରଫୁ ସୁପାରିଶ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡା ଲାଗି ରାଜ୍ୟ ସରକାର ଗଠନ କରିଥିବାର କମିଟିର 2 ନମ୍ଘର ବୈଠକ ଆଜି ବସ୍ବା। ହାଇକୋର୍ଟଙ୍କ ନିର୍ଦ୍ଦେଶ ସୂତ୍ରରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ରତ୍ନ ଅଲଙ୍କାର ଆର୍ ଅଲଗା ଜିନିଷମାନଙ୍କର ଗନ୍ତି ଲାଗି କମିଟିର ପହଲା ବୈଠକ ଗଲା ମାର୍ଚ୍ଚ 9 ତାରିଖଟି ବସିଥିଲା। ଏହି ବୈଠକଟି ହୋଇଥିବା ନିଷ୍ପଭିମାନଙ୍କ ଉପରେ ଆଜି ହେବାରକେ ଥିବାର ବୈଠକଟି ବିସ୍ତୃତ ଭାବେ ତର୍ଜମା କରାଯିବା। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଗଲାକାଲି ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ପ୍ରକଳ୍ପ ବୌଦ୍ଧ ଚମ୍ପାପୁର ରେଳ ଷ୍ଟେସନର ନିରୀକ୍ଷଣ କରିଛନ୍। ଏହି ଅବସରରେ ଶ୍ରୀ ବେହେରା ନିର୍ମାଣ କାମର ଅଗ୍ରଗତି ବାବଦେ ସମୀକ୍ଷା କରିକରି ପ୍ରକଳ୍ପର କାମ ଠିକ୍ ସମୟଥି ସାରବାରକେ ଆର୍ ପ୍ରସ୍ତାବିତ ଷ୍ଟେସନମାନଙ୍କେ ଯାତ୍ରୀ ସୁବିଧା ଲାଗି ଦରକାରୀ ପଦକ୍ଷେପ ନେବାରକେ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଏହି ପ୍ରକଳ୍ପର ଅଧୀନଥି ରେଳ ଲାଇନ୍ର 301 କିଲୋମିଟର ଭିତରୁ 152.805 କିଲୋମିଟର କାମ ହୋଇସାରିଛି। ଖୋର୍ଦ୍ଧା ରୋଡ୍ନୁ ଦଶପଲ୍ଲା ତକ 105.8 କିଲୋମିଟର ଆର୍ ବଲାଙ୍ଗୀରନୁ ସୋନପୁର ତକ 47 କିଲୋମିଟର କାର୍ଯ୍ୟକ୍ଷମ ହୋଇଛି। ଆଇଆଇଟି ମାଡ୍ରାସ୍ ଆଉ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିତରେ ଭିନ୍ ଭିନ୍ କ୍ଷେତ୍ରଥି ଗବେଷଣା ଲାଗି ନିଜ ନିଜର ଭିତରେ ସହଯୋଗ କରବାରକେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଇଆଇଟି ମାଡ୍ରାସ୍ର ନିର୍ଦ୍ଦେଶକ ଭି କାମାକୋଟି, ଏକାଡେମିକ ପାଠ୍ୟକ୍ରମର ଡିନ୍ ପ୍ରତାପ ଫରିଦୋଷ ଆର୍ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନୃପରାଜ ସାହୁ, ବିଶ୍ୱବିଦ୍ୟାଳୟର ସୂଚନା ପ୍ରଯୁକ୍ତି ବିଦ୍ୟା ସୁଇଟ୍ର ନିର୍ଦ୍ଦେଶକ ବସନ୍ତ କୁମାର ମହାନ୍ତି ଏହି ବୁଝାମଣାପତ୍ରଥି ସ୍ୱାକ୍ଷର କରିଛନ୍। ଆଇଆଇଟି ଭୁବନେଶ୍ୱର ଆର୍ ପ୍ରତିରକ୍ଷା ଅନୁସନ୍ଧାନ ଆଉ ବିକାଶ ସଂଗଠନ ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏଥି ସେଣ୍ଟର ଅଫ୍ ଏକ୍ସିଲେନ୍ସି ପ୍ରତିଷ୍ଠାର ସମ୍ଭାବନା ବାବଦେ ଅନୁଶୀଳନ କରାଯିବାର ସହିତ ପ୍ରତିରକ୍ଷା କ୍ଷେତ୍ରର ଗବେଷଣା ଆର୍ ବୈଷୟିକ ଶିକ୍ଷାନୁଷ୍ଠାନ ସାଙ୍ଗେ ସହବନ୍ଧନ ଉପରେ ଜୋର୍ ଦିଆଯାଇଥିଲା। ବୈଠକଟି ଡିଆର୍ଡିଓ ଇସିଏସ୍ କ୍ଲଷ୍ଟରନୁ 9 ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ହସ୍ତାନ୍ତର କରାଯାଇଥିଲା। ଆଗକେ 18 କୋଟି ଟଙ୍କାର 7 ପ୍ରକଳ୍ପ ମଞ୍ଜୁରୀ ପ୍ରକ୍ରିୟା ଚାଲୁ ରହିଥିବାର ବୈଠକରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାର ଆଇବା 20 ତାରିଖ ରାଜ୍ୟର 2 ନମ୍ଘର କ୍ଷେପର ମତଦାନ ହେବା। ନିର୍ବାଚନକେ ସ୍ୱଚ୍ଛ ଅବାଧ ନିରପେକ୍ଷ ଆର୍ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସଂସଦୀୟ କ୍ଷେତ୍ର ଲାଗି ରାଜନ ବିଶାଲ ସାଧାରଣ ପର୍ଯ୍ୟବେକ୍ଷକ ଆର୍ ପ୍ରମୋଦ ପି ସାହାକାରଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। କାଲବୈଶାଖୀର ପ୍ରଭାବତି ଆଇବା 2-3 ଦିନ ତକ ବର୍ଷା ହେବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବୌଦ୍ଧ ସହିତ ରାଜ୍ୟର ସମୁଦ୍ରକୁଳିଆ ଜିଲ୍ଲାମାନଙ୍କେ ବିଜୁଳି ମାରିକରି ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଲାକାଲି ରାଜ୍ୟର ସବୁନୁଜ ହତାତି ବଲାଙ୍ଗୀରନ 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ବାକି ଇଲାକାର ତାପମାତ୍ରା 39 ଡିଗ୍ରୀନୁ କମ୍ ଥିଲା। এসিনির আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারে রাতে ৭:০০ বাজিকি ২ মিনিট থি জুহার।